ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ତିନି ରଥ ବଡ଼ଦାଣ୍ଡର ଭିନ୍ ଭିନ୍ ଜାଗାନ ଅଟକି ରହିଛି। ଆଜି ସକାଳବେଳା 9:30 ବଜେନୁ ରଥଘିଚା ଫେର୍ ଘାଏ ମୂଲ ହେବା। ଗଲାକାଲି ଉପରବେଳା 4:05 ବେଲ୍କେ ପହିଲା ବଳଭଦ୍ରଙ୍କର ତାଳଧ୍ୱଜ ରଥ ଘିଚା ହେବାରୁଥିରୁ 6:10 ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଘିଚା ମୂଲ ହୋଇଥିଲା। ରାତି 7:30 ବଜେ ତକ ରଥ ଘିଚା ହୋଇଥିବା ବେଲ୍କେ ତାଳଧ୍ୱଜ ରଥ ବଳଗଣ୍ଡିଠାରେ ଦର୍ପଦଳନ ରଥ ମାର୍କେଟ ଛକ ଆଉ ନନ୍ଦିଘୋଷ ରଥ ସିଂହଦ୍ୱାରନ ଅଟକି ରହିଛି। ଗୁଣ୍ଡିଚା ରଥଯାତ୍ରା ସମିଆତି କେନ୍ସି ପ୍ରକାର ଅଘଟଣ ନାହିଁ ହେଇ ଆଉ ମହାପୁରୁମାନଙ୍କର ସବୁ ନୀତିକାନ୍ତି ଠିକ୍ ସମିଆତି ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ଆଜି ଉପରବେଲା ତକ ତିନି ରଥ ଗୁଣ୍ଡିଚା ମନ୍ଦିର ପାଖେ ପହଞ୍ଚବେ। ଇତାର ଉତ୍ରୁ ଆଇବାକାଲ ମହାପୁରୁମାନଙ୍କର ଆଡ଼ପ ମଣ୍ଡପ ବିଜେ ହେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ରେଲ୍ ଭିଭିଭୂମିର ବିକାଶ ଲାଗି ଗଲା 11 ବର୍ଷ ଗୋଟିଏ ଐତିହାସିକ ସମୟ ଆଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ସାମାଜିକ ଗଣମାଧ୍ୟମଥି ଗୋଟିଏ ପୋଷ୍ଟ ଜରିଏ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରଥଯାତ୍ରା ସମିଆତି ପୁରୀକେ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ଲାଗି ରେଲ୍ ଯାତ୍ରା କେନ୍ତା କରି ଆହୁରି ସୁଗମ କରାଯାଇପାରବା ସେ ବାବଦେ ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କହିଛନ୍। ଗଲା 11 ବର୍ଷ ଭିତରେ ପ୍ରଧାନମନ୍ତ୍ରୀଙ୍କର ପୂର୍ବୋଦୟ ନୀତି ଲାଗି ଓଡ଼ିଶା ରେଲ୍ ଭିଭିଭୂମିଥି ଗୁର୍ଦୁଟି ଉନ୍ନତି ହୋଇପାରିଛି। 2009-2014 ତୁଳନାତି ଏହାଦେ ଓଡ଼ିଶାର ଲାଗି ରେଲ୍ ଅନୁଦାନ 12 ଗୁଣା ବଢ଼ିଛି। 2025-26 ବେଲ୍କେ ଇଟା 10,500 କୋଟିକେ ପହଞ୍ଚିଛି ବୋଲି ରେଲମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 123 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। କାଲି ରାତି 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 30 ତାରିଖ ସୋମବାର ଦିନ ଭୁବନେଶ୍ୱର ଅଭିଯୋଗ ଶୁଣାଣି ଶିବିରଠାରେ ଲୋକଙ୍କର ଅଭିଯୋଗମାନଙ୍କ ଶୁଣାଣି କରିବେ। ଶୁଣାଣି ଲାଗି ଗଲାକାଲି ଦିନର 12 ବଜେନୁ ପଞ୍ଜୀକରଣ ମୂଲ ହୋଇଛି। ଏଥିଲାଗି ସବୁନୁ ଯହ 1,000 ଲୋକ ଅନ୍ଲାଇନ୍ ପଞ୍ଜୀକରଣ କରିପାରିବେ। ଇଚ୍ଛୁକ ଆବେଦନକାରୀ ଜନଶୁଣାଣି ପୋର୍ଟାଲ janashunani.odisha.gov.in ନାହିଁ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଏ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆଇବା ଅଗଷ୍ଟ ମାସ ସାରା ଦେଶରେ ଡାକଘରମାନଙ୍କେ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବେ। ନିଜର ଆଇଟି ସିଷ୍ଟମ ନୂଆ ଆପ୍ଲିକେସନ ମୂଲ କରାଯିବାର ଉତ୍ରୁ ଇ ସେବା ମିଳିପାରବା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଇ ଆପ୍ଲିକେସନମାନ ଡାଇନାମିକ କ୍ୟୁଆର୍ ସହିତ ଲେନ୍ଦେନ ସୁବିଧା ଯୋଗାଇ ଦେବା ବୋଲି ଜଣାପଡ଼ିଛି। 2025-26 ଶିକ୍ଷା ବର୍ଷର୍ଥି ବିଇଡି, ବିଏଚ୍ଇଡି ଆର୍ ଏମ୍ଇଡି ବିଷୟ ନାଁ ଲେଖା ଲାଗି ହେବାର୍କେ ଥିବା ପ୍ରବେଶିକା ପରୀକ୍ଷାକେ ଘୁଞ୍ଚାଇ ଦିଆଯାଇଛି। ଖୁବ୍ ଜଲ୍ଦି ରାଜ୍ୟ ଚୟନ ବୋର୍ଡ ତରଫ ନୂଆ ତାରିଖ ଘୋଷଣା କରାଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ଭିନ୍ ଭିନ୍ କ୍ଷେତ୍ରଥି କାମ କରୁଥିବା ଲୋକଙ୍କ ଲାଗି ଆଇଆଇଏମ୍ ସମ୍ବଲପୁର ତରଫ ଏମ୍ବିଏ ପାଠପଢ଼ା ଲାଗି ଆବେଦନ ଆହ୍ୱାନ କରାଯାଇଛି। ପାଠ୍ୟକ୍ରମ 2 ବର୍ଷ ତକ ଚାଲବା। ପାଠ୍ୟକ୍ରମ ଜରିଏ ଉଦ୍ୟୋଗୀମାନଙ୍କ ସହିତ ଭିନ୍ ଭିନ୍ କ୍ଷେତ୍ରଥି କାମ କରୁଥିବା ଲୋକେ ନିଜର ନେତୃତ୍ୱ ନେବାର ଦକ୍ଷତା ବଢ଼ାଇ ପାରିବେ ବୋଲି ଆଇଆଇଏମ୍ ସମ୍ବଲପୁର ତରଫ କୁହାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ବଡ଼ ଦଧିବାବନ ମନ୍ଦିରନୁ ମହାପୁରୁଷ ଶ୍ରୀଜଗନ୍ନାଥ ରଥଥି ଖଡ଼ିଆଲ ନଗର ମାଉସୀମା ମନ୍ଦିରକେ ଗଲାକାଲି ଯାତ୍ରା କରିଛନ୍। ସୂଚନା ଅନୁସାରେ ଖଡ଼ିଆଲଠାରେ 3ଟା ଜଗନ୍ନାଥ ମନ୍ଦିରନ 3ଟା ଅବତାରଥି ମହାପୁରୁ ପୂଜା ପାଉଛନ୍। 3 ଅବତାର ରଥଥି ନଗର ପରିକ୍ରମା କରସନ୍। ଦଧିବାବନ ଅବତାରଥି ମହାପୁରୁ ଜଗନ୍ନାଥଙ୍କ ରଥନ ପାରମ୍ପରିକ ନୀତି ଅନୁସାରେ ଖଡ଼ିଆଲ ଯୁବରାଜ ଦେବଦେବ ସିଂହଦେଓ ଛେରା ପହରା କରିଥିଲେ। ଏହି ଅବସରରେ ଖଡ଼ିଆଲଠାରେ ଭକ୍ତମାନଙ୍କର ଜବର ଭିଡ଼ ଦେଖିବାରକେ ମିଳିଥିଲା। ତାମିଲନାଡୁର ଚେନ୍ନାଇଠାରେ ହୋଇଥିବା ପହିଲା ହକି ଇଣ୍ଡିଆ ମାଷ୍ଟର୍ସ କପ୍ ମହିଳା ବର୍ଗ ଫାଇନାଲ୍ଥି ଓଡ଼ିଶା ଦଳ ଚାମ୍ପିୟନ୍ ହୋଇଛି। ଫାଇନାଲ୍ ଲଢ଼େଇଥି ଓଡ଼ିଶା ଦଳ ପଞ୍ଜାବ ଦଳକେ 1-0 ଗୋଲ୍ଥି ହରେଇକରି ଟାଇଟଲ୍ ହାସଲ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ତାର ଆଖପାଖର ଇଲାକାନ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଇତାର ପ୍ରଭାବରେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆଉ କେନ୍ଦୁଝର ଜିଲ୍ଲାନ ଜବର ବର୍ଷା ହୋଇପାରେ। ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ଚଡ଼କମରା ଆଉ ବର୍ଷା ଲାଗି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଏନ୍ଏଲ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।